ନମସ୍କାର ଶ୍ରୋତା ବନ୍ଧୁ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରକୁ ଆପଣଙ୍କୁ ସ୍ୱାଗତ। ଯୁଦ୍ଧ ପ୍ରଭାବିତ ଲିବିଆର ସିଟେ ସହରରୁ ଆଇଏସ୍ ଆତଙ୍କବାଦୀମାନେ ଓଡ଼ିଶାର ପ୍ରଭାସ ରଞ୍ଜନ ସାମଲ ଓ ଆନ୍ଧ୍ରପ୍ରଦେଶର ରାମମୂର୍ତ୍ତି କୃଷ୍ଣାମାଙ୍କୁ ଅପହରଣ କରି ନେଇଥିଲେ। ତେବେ ଗତ ସନ୍ଧ୍ୟାରେ ସେମାନେ ପ୍ରଭାସଙ୍କୁ ସର୍ତ୍ତମୂଳକ ମୁକ୍ତି ଦେଇଛନ୍ତି। ପ୍ରଭାସ ମୁକ୍ତି ପାଇବା ପରେ ଆଜି ଅପହରଣ ପ୍ରାୟ 2:30 ବେଳେ ଡେଙ୍ଗୁ ନେଲା ଆଉ 2 ଜୀବନ। ରାଜ୍ୟରେ ଡେଙ୍ଗୁ ସ୍ଥିତି ଖରାପ ହେବାରେ ଲାଗିଛି। ଦିଲ୍ଲୀ ଓ ଗୁଜରାଟରେ କାମ କରୁଥିବା ଅନେକ ଓଡ଼ିଆ ଏଥିରେ ଆକ୍ରାନ୍ତ ହୋଇ ଓଡ଼ିଶା ଫେରିବା ପରେ କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ବାଲେଶ୍ୱର ଆଦି ଜିଲ୍ଲାରେ ମଧ୍ୟ ଏହି ରୋଗର ପ୍ରକୋପ ଦେଖିବାକୁ ମିଳିଛି। ଇତିମଧ୍ୟରେ ଦିଲ୍ଲୀରେ 3 ଜଣ ଓ ବାଙ୍ଗାଲୋରରେ ଜଣଙ୍କର ମୃତ୍ୟୁ ଘଟିସାରିଛି। ଏପଟେ କଟକ ବଡ଼ ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 50 ଟପି ସାରିଛି। ଅନ୍ୟ 7 ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ରାଜ୍ୟ ସରକାର ଗତକାଲି ଡେଙ୍ଗୁ ସମସ୍ୟା ନେଇ ସମୀକ୍ଷା କରିଥିବା ବେଳେ ଆଜି 2 ଜଣଙ୍କର ମୃତ୍ୟୁ ଖବର ମିଳିଛି। ଡେଙ୍ଗୁ ପୀଡ଼ିତାଙ୍କୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ସୁବିଧା ମଧ୍ୟ ମିଳୁନାହିଁ। ଦିଲ୍ଲୀରେ ଡେଙ୍ଗୁ ପୀଡ଼ିତ ଓଡ଼ିଆଙ୍କୁ ସହାୟତା ଯୋଗାଇବା ପାଇଁ ଓଡ଼ିଶା ସରକାର ଅଣ୍ଟା ଭିଡ଼ିଛନ୍ତି। ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 24 ଘଣ୍ଟିଆ ହେଲ୍ପଲାଇନ୍ ଖୋଲାଯାଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନରେ ଏହି ହେଲ୍ପଲାଇନ୍ ନମ୍ବର କାର୍ଯ୍ୟ କରିବ। ହେଲ୍ପଲାଇନ୍ ନମ୍ବରଟି ହେଉଛି 0112467921। ନମ୍ବରରେ ଯୋଗାଯୋଗ କଲେ ଡେଙ୍ଗୁର ଆକ୍ରାନ୍ତ ରୋଗୀମାନଙ୍କୁ ସହାୟତା ପ୍ରଦାନ କରାଯିବ। ଆଜି ସନ୍ଧ୍ୟାରୁ ଏହି ହେଲ୍ପଲାଇନ୍ ନମ୍ବର କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ, ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ। ବଙ୍ଗୋପସାଗରରେ ଚଳିତ ସପ୍ତାହରେ ସୃଷ୍ଟି ହୋଇଥିବା ଲଘୁଚାପଟି ଓଡ଼ିଶା ଓ ଛତିଶଗଡ଼ ଅତିକ୍ରମ କରି ଏବେ ମହାରାଷ୍ଟ୍ର ତଥା ପଶ୍ଚିମ ଉପକୂଳ ମୁହାଁ ହୋଇଛି। ଅନ୍ୟପଟେ ବଙ୍ଗୋପସାଗର ଉପରେ ଆଜି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଏବେ ଉତ୍ତର ପୂର୍ବ ବଙ୍ଗୋପସାଗର ତଥା ମିଆଁମାର ଉପକୂଳ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ଆସନ୍ତା ସପ୍ତାହରେ ଓଡ଼ିଶା ସମେତ ଉତ୍ତର ପୂର୍ବ ଭାରତରେ ବର୍ଷା ସମ୍ଭାବନା ରହିଛି। ବର୍ଷା ଅଭାବରୁ ସମ୍ଭାବ୍ୟ ମରୁଡ଼ିକୁ ନେଇ ଚିନ୍ତିତ ଥିବା ଓଡ଼ିଶା ପାଇଁ ଏହା ଆଉ ଏକ ଆଶା ସଞ୍ଚାର କରିଛି। ଖେଳ ଖବର, ଜାତୀୟ ଓପନ୍ ଦୌଡ଼କୁଦରେ ଦୁତିଙ୍କୁ ସ୍ୱର୍ଣ୍ଣ, ଶ୍ରାବଣୀଙ୍କୁ ରୌପ୍ୟ। ଓଡ଼ିଆ ଝିଅ ଦୁତି ଚାନ୍ଦ ପୁଣି ଥରେ ତାଙ୍କର ଦମ ଦେଖାଇଛନ୍ତି। ଦୀର୍ଘ ଆଇନଗତ ଲଢ଼େଇ ପରେ ରନିଙ୍ଗ ଟ୍ରାକ୍କୁ ଫେରିଥିବା ଦୁତି ଚଳିତ ବର୍ଷର ସବୁଠାରୁ ବଡ଼ ସଫଳତା ଲାଭ କରିଛନ୍ତି। ବରିଷ୍ଠ ବର୍ଗର ଏକାଧିକ ଧାବିକାଙ୍କୁ ପଛରେ ପକାଇ କୋଲକାତାରେ ବୁଧବାରଠାରୁ ଆରମ୍ଭ ହୋଇଥିବା 55ତମ ଜାତୀୟ ଓପନ୍ ଦୌଡ଼କୁଦ ପ୍ରତିଯୋଗିତାର ମହିଳା 100 ମିଟରରେ ଏହି 19 ବର୍ଷିଆ ଓଡ଼ିଆ ତାରକା ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ଆଉ ଜଣେ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ମାତ୍ର 0.02 ସେକେଣ୍ଡ ସମୟରେ ପଛରେ ରହି ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି। ଏହି ବର୍ଗରେ କର୍ଣ୍ଣାଟକର HM ଜ୍ୟୋତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।